ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆଇଆଇଏମ୍ ସମ୍ବଲପୁରର 9 ନମ୍ବର ସମାବର୍ତ୍ତନ ଉତ୍ସବ ଆଜି ପାଳନ ହେବା। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଆଇଆଇଏମ୍ ସମ୍ବଲପୁର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଉତ୍ସବଟି ଯୋଗ ଦେବା ଲାଗି ଶ୍ରୀ ମିଶ୍ର ଗଲାକାଲିଠାନୁ ସମ୍ବଲପୁର ପହଞ୍ଚିଛନ୍। ସଞ୍ଜବେଳେ ଝାରସୁଗୁଡ଼ା ବିମାନ ବନ୍ଦରକୁ ପହଞ୍ଚିଲା ଉତ୍ତରୁ ସମ୍ବଲପୁର ଆସିକରି ସେ ମା ସମଲେଇଙ୍କର ଦର୍ଶନ କରିଛନ୍। ଭୁବନେଶ୍ୱରଠାରେ ଥିବା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର ଆଜି ରାଜ୍ୟସ୍ତରୀୟ ପୋଷଣ ପକ୍ଷ 2025 ସମାରୋହ ପାଳନ କରାଯିବା। ମହିଳା ଶିଶୁ ବିକାଶ ବିଭାଗର ସୂଚନା ଅନୁସାରେ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗୋଟିଏ ପ୍ରଶିକ୍ଷାର୍ଥୀ ନିବାସ, ଗୋଟିଏ ତାଲିମ କେନ୍ଦ୍ର ଆଉ ଗୋଟିଏ ପାଠାଗାରର ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଉପସ୍ଥିତ ରହିବେ। ଜନମ ଛୁଆର ପହେଲା 1000 ଦିନ ଭିତରେ ଯତ୍ନ, ସେମାନଙ୍କର ସୁସ୍ଥ ଜୀବନଶୈଳୀ ଆଉ କୁପୋଷଣ ଦୂର କରବାରଟା ଏ କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଲକ୍ଷ୍ୟ। ଏ ଅବସରରେ ପୋଷଣ ଥିବାର ଖାଦ୍ୟ ପ୍ରଦର୍ଶନୀ ଆଉ ଅଦରକାରୀ ଦରବନୁ ତିଆରି ହେଉଥିବାର ଖେଲନା ପ୍ରଦର୍ଶନୀ କାର୍ଯ୍ୟକ୍ରମ ବି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରଦିନ 21 ତାରିଖ ସମ୍ବଲପୁରର ଜନ ଅଭିଯୋଗ ଶୁଣାଣି କରିବେ। ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଜନଶୁଣାଣି ହେବା। ଏଥିରେ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ପଞ୍ଜୀକୃତ ଆବେଦନକାରୀମାନେ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତିପତ୍ର ଆଉ ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଅଭିଯୋଗ ପତ୍ର ଧରିକରି 8 ବଜେ ମହାନଗର ନିଗମ କାର୍ଯ୍ୟାଳୟ ପହଞ୍ଚିବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପରିଚାଳିତ ଯୁଗ୍ମ ପ୍ରବେଶିକା ମୁଖ୍ୟ ପରୀକ୍ଷା ସିଜନ 2 ଫଳାଫଲ ଆଜି ବାହାରିବା। ଏନ୍ଟିଏର ୱେବ୍ସାଇଟ୍ jeemain.nta.nic.in ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳାଫଲ ଜାଣିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ନେଟ୍ 2025 ଲାଗି ଅନ୍ଲାଇନ୍ ଆବେଦନ ମୂଲ ହୋଇଛି। ଆଇବା ମେ 7 ତାରିଖ ତକ୍ ଆବେଦନ ପ୍ରକ୍ରିୟା ଚାଲବା। 8 ତାରିଖ ତକ୍ ଆବେଦନ ଫି ଦାଖଲ କରବାରକେ ପଡ଼ବା। ମେ 9-10 ତାରିଖ ଭିତରେ ପ୍ରାର୍ଥୀ କି ପ୍ରାର୍ଥିନୀ ଫର୍ମ ସଂଶୋଧନ କରିପାରିବେ। ଆଇବା June 21-30 ତାରିଖ ଭିତରେ ଏ ପରୀକ୍ଷା କରବାକେ ଲକ୍ଷ୍ୟ ରଖାଯାଇଛି ବୋଲି ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫ ସୂଚନା ଦିଆଯାଇଛି। ପୁରୀ ଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟ୍କେ ସୁନାର ଛାଉଣୀ ଆଉ ବାହାର ରତ୍ନଭଣ୍ଡାର ଗେଟ୍କେ ରୂପାର ଛାଉଣୀ କରବାରକେ ପ୍ରସ୍ତାବ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ରତ୍ନଭଣ୍ଡାର ମରାମତି ବାବଦେ ସୂଚନା ଦେଇକରି ଶ୍ରୀ ପାଢ଼ୀ କହିଛନ୍, ସୁନା ଆଉ ରୂପା ଗେଟ୍ ଲାଗି ପ୍ରକ୍ରିୟା ମୂଲ ହେଲାନ ଆର୍ ଖୁବ୍ ଜଲ୍ଦି କାମ ମୂଲ ହେବା। ଭିତର ରତ୍ନଭଣ୍ଡାର କାମ ପାଖାପାଖି ସରିଆଇଲାନ, ବାହାର ରତ୍ନଭଣ୍ଡାର କାମ ଚାଲିଛି ବୋଲି ଶ୍ରୀ ପାଢ଼ୀ କହିଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲଖନପୁର ବ୍ଲକ୍ର ଗଲାକାଲ ଭିଡ଼ମିନ୍ ରାସ୍ତାର ପ୍ରକଳ୍ପ ନିହି ପକାଇଛନ୍। ପ୍ରକଳ୍ପ ଭିତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାଥି 5,76,00,000 ନୁ ଏତକା ଟଙ୍କାର ଖର୍ଚ୍ଚାଥି ବାଦିମାଲ ନୁ କୁସ୍ମେଲ ରାସ୍ତାର ଉନ୍ନତିକରଣ ଆର୍ 3,12,00,000 ନୁ ଏତକା ଟଙ୍କା ଖର୍ଚ୍ଚାଥି 200 ନମ୍ବର ରାଜପଥଠାନୁ ବଡ଼ଧରା ରାସ୍ତାର ଉନ୍ନତିକରଣ, ସେନ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାନୁ 2,07,00,000 ଟଙ୍କା ଖର୍ଚ୍ଚାଥି NH 200 ଜାମଗାଁ ରାସ୍ତାର ଉନ୍ନତିକରଣ ବାଗିର ପ୍ରକଳ୍ପମାନ ରହିଛି। ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଆଉ ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ସଚିବ ସୌଦାମିନୀ ସେଠୀ ଜିଲ୍ଲାନ ଚାଲିଥିବାର ବିଭାଗର ଭିନ୍ ଭିନ୍ ଯୋଜନା ଆଉ ପ୍ରକଳ୍ପର କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍। ଏହି ଅବସରରେ ଶ୍ରୀମତୀ ସେଠୀ ସୋନପୁର ବ୍ଲକ ବାବୁପାଲିଠାରେ ବନ ସୁରକ୍ଷା ସମିତି ଗୃହ, SHG ମହିଳାମାନଙ୍କ ଦ୍ୱାରା ଚାଲିଥିବାର ଜାଆଁଳ କେନ୍ଦ୍ର, ଧୌରାଖମନଠାରେ ବ୍ୟାଙ୍କ ସୁବିଧା କେନ୍ଦ୍ର ଆଉ ଭିନ୍ ଭିନ୍ ଅଙ୍ଗନବାଡ଼ି କେନ୍ଦ୍ର ବୁଲିକରି ସରକାରୀ ଯୋଜନାମାନଙ୍କର ସମୀକ୍ଷା କରିଛନ୍। ସେନ୍ତା ତର୍ଭା ବ୍ଲକ ସାଇଦୁଲି ଗାଁ ଗୋଷ୍ଠୀ ଶୌଚାଳୟ କାମ, ଡୁଙ୍ଗରିପାଲି ବ୍ଲକ ରାମପୁରଠାରେ ଆବାସ ଯୋଜନାର ତଦାରଖ କରିଛନ୍। ମଧ୍ୟପ୍ରଦେଶ ହୋଇଥିବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର ସ୍ଥାପନା ଦିବସ ପରେଡ୍ଥି ସମ୍ବଲପୁର CRPF ଗ୍ରୁପ୍ ସେଣ୍ଟରକେ 1 ନମ୍ବର ଗ୍ରୁପ୍ ଭାବେ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମଟି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମ୍ବଲପୁର କେନ୍ଦ୍ରକେ ଟ୍ରଫି ପ୍ରଦାନ କରିଥିଲେ। ଦେଶର ବଛାବଛା 15 ଫୁଟବଲ ଦଳକେ ନେଇକରି ଆଇବାକାଲିଠାନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ କଳିଙ୍ଗ ସୁପରକପ୍ 2025 ଟୁର୍ଣ୍ଣାମେଣ୍ଟ ମୂଲ ହେବା। ରାଜ୍ୟ କ୍ରୀଡ଼ା ବିଭାଗ ଆଉ ସର୍ବଭାରତୀୟ ଫୁଟବଲ ସଂଘ ମିଳିତ ସହଯୋଗଟି ହେବାର କେଥିବା ଟୁର୍ଣ୍ଣାମେଣ୍ଟଟି ISL 13 ଆଉ ଆଇ ଲିଗ୍ର 2 ଦଳ ଭାଗ ନେଉଛନ୍। ଟୁର୍ଣ୍ଣାମେଣ୍ଟ ମେ 3 ତାରିଖ ତକ୍ ଚାଲବା। ମ୍ୟାଚ୍ ଖେଳବାର ଲାଗି ଫୁଟବଲ ଟିମ୍ମାନେ ଆଜି ଓଡ଼ିଶା ପହଞ୍ଚିବେ ବୋଲି କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି। କାଲବୈଶାଖୀର ପ୍ରଭାବଟି ରାଜ୍ୟର ବଡ଼ଭାଗୀ ଜାଗାନ ଧୋକାଗଡ଼ି ସାଙ୍ଗେ ବର୍ଷା ଲାଗି ରହିଛି। ସମୁଦ୍ରଖଣି ଇଲାକା ସହିତ ବହୁତ ଜିଲ୍ଲାନ ଗଲାକାଲ ଜବର ଧୋକାଗଡ଼ି ଆଉ ବର୍ଷା ହୋଇଛି। ଭିନ୍ ଭିନ୍ ଜାଗାନ ଘର ଭାଙ୍ଗିକରି ଗଛ ଉପୁଡ଼ି ପଡ଼ିଛେ। ଚଡ଼କ ମାରିକରି ପୁରୀ ଜିଲ୍ଲାନୁ ଝନକର ଜୀବନ ଯାଇଥିବାର ବେଳେ ବାଲେଶ୍ୱର ଜିଲ୍ଲାନୁ ଝନେ ଆଉ ମୟୂରଭଞ୍ଜ ଜିଲ୍ଲାନୁ ଝନକର ଜୀବନ ଯାଇଛି। ଆର୍ 2 ଦିନ ତକ୍ ପାଗ ଏନ୍ତା ଲାଗି ରହିବା। ମାତର ପଶ୍ଚିମ ଓଡ଼ିଶାନ ଖରା ଗରମ ସାଙ୍ଗେ ତାତି ବଢ଼ବାର୍କେ ଲାଗିଛେ। ଆଇବା ତିନି ଚାରି ଦିନ ତକ୍ ପାଗ ଏନ୍ତା ଲାଗି ରହିବା। ଏସନର ଆଞ୍ଚଲିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଲିକ ଖବର ଶୁଣିପାରିବେ ରାତି 7:02। ଜୁହାର।